ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ମୋଦି। ଝାଡ଼ଖଣ୍ଡ ରାଞ୍ଚିରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା 27ତମ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକ। ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଋଣ ଆଦାୟ କ୍ଷେତ୍ରରେ ନିରପେକ୍ଷ ଓ ସହନଶୀଳ ହେବାକୁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଗୁଜରାଟ ପୋଲ ଭୁଷୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି। ଏବଂ ଲର୍ଡ଼ସରେ ଆଉ କିଛି ସମୟ ପରେ ଆରମ୍ଭ ହେବ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଓ ନାମ୍ବିଆ ଗସ୍ତ ପରେ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ରାଷ୍ଟ୍ରମୁଖ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀ ମୋଦି ରିଓ ଡି ଜେନେରିଓରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାମ୍ବିଆରେ ଉଦ୍ୟୋଗ ବିକାଶ କେନ୍ଦ୍ର ସ୍ଥାପନ ଏବଂ ସ୍ୱାସ୍ଥ୍ୟ ଓ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଚଳିତ ବର୍ଷ ଶେଷ ଆଡ଼କୁ ନାମ୍ବିଆରେ ଡିଜିଟାଲ୍ ଦେୟ ବ୍ୟବସ୍ଥା ଆରମ୍ଭ କରିବା ଏବଂ ଭାରତ ଦ୍ୱାରା ନେତୃତ୍ୱାଧୀନ ବିପର୍ଯ୍ୟୟ ପ୍ରତିରୋଧୀ ଭିଭିଭୂମି ଓ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ନାମ୍ବିଆର ଭାଗିଦାରିତା ନେଇ ମଧ୍ୟ ଘୋଷଣା କରାଯାଇଛି। ଏହି ଗସ୍ତ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ଦାମୁ ରବି କହିଛନ୍ତି, ଗତକାଲି ୱିଣ୍ଡହୋକ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନାମ୍ବିଆର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦୀ ନଇ ଦେତୁଆଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା। ଏଥିରେ ଖଣିଜ ପଦାର୍ଥ, ହାଇଡ୍ରୋକାର୍ବନ, ପ୍ରତିରକ୍ଷା ସହଯୋଗ, ସ୍ୱାସ୍ଥ୍ୟ ସହଭାଗିତା, ଡିଜିଟାଲ୍ ସାର୍ବଜନୀନ ଭିଭିଭୂମି, ପରିବେଶ ଏବଂ କ୍ଷମତା ନିର୍ମାଣ କ୍ଷେତ୍ରରେ ସହଯୋଗ ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀ ରବି କହିଛନ୍ତି, ନାମ୍ବିଆ ହେଉଛି ବିଶ୍ୱର ପ୍ରଥମ ଦେଶ ଯେଉଁଠାରେ ୟୁପିଆଇ ଭଳି ଦେୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ସହିତ ଚୁକ୍ତି କରାଯାଇଛି। ଉଭୟ ନେତା ଆତଙ୍କବାଦର ଦୃଢ଼ ନିନ୍ଦା କରିବା ସହ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ।
सवाल उठा है कि एनवायरमेंट के बारे में हम दोनों देश की क्या पार्टनरशिप होगी। आप जानते हैं 22 में इंडिया और नामीबिया की पार्टनरशिप की वजह से हम चीता रिलोकेट किया। अभी उसका सेकंड फेज का बात चल रहा है, लेकिन ये तो सक्सेसफुल पार्टनरशिप है दोनों को देश के बीच में, और उसको बढ़ाना पड़ेगा। और एक्सपर्ट्स के बीच में अभी चर्चा चल रहा है, तो देखना पड़ेगा कि कहां तक हम इसको सेकंड फेज में ले आ सकते हैं।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ୍ବିଆ ଗସ୍ତ ତାଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ଏବଂ ଭାରତ ନାମ୍ବିଆ ସମ୍ପର୍କର ଐତିହାସିକ ମୁହୂର୍ତ୍ତକୁ ସୂଚାଉଛି। ପ୍ରାୟ 3 ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ସମ୍ପଦ ସମୃଦ୍ଧ ଦକ୍ଷିଣ ଆଫ୍ରିକା ଦେଶଗୁଡ଼ିକ ଗସ୍ତ କରିଥିଲେ। ଗସ୍ତକାଳରେ ସ୍ୱାସ୍ଥ୍ୟସେବା, ଡିଜିଟାଲ୍ ଭିଭିଭୂମି ଏବଂ କ୍ଷମତା ସୁଦୃଢ଼ୀକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ ହୋଇଛି। ଆଫ୍ରିକା ସହିତ ଭାରତର ସମ୍ପର୍କକୁ ଆହୁରି ଦୃଢ଼ କରିବା କ୍ଷେତ୍ରରେ ଏବଂ ନାମ୍ବିଆର ସାମଗ୍ରିକ ବିକାଶ କ୍ଷେତ୍ରରେ ଭାଗିଦାରିତା ଭାରତର ପ୍ରତିବଦ୍ଧତାକୁ ଦୃଢ଼ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୱିଣ୍ଡହୋକ୍ରେ ପହଞ୍ଚିବା ପରେ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ କରିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ଏବଂ ବିଦେଶରେ ଭାରତୀୟ ସଂସ୍କୃତିର ସଂରକ୍ଷଣ କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୱିଣ୍ଡହୋକ୍ରେ ରହଣି ସମୟରେ ନାମ୍ବିଆର ପ୍ରତିଷ୍ଠାତା ସାମ୍ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାରତ ନାମ୍ବିଆ ସମ୍ପର୍କକୁ ସୁଦୃଢ଼ କରିବା କ୍ଷେତ୍ରରେ ସ୍ୱୀକୃତି ପ୍ରଦାନ ପୂର୍ବକ ଶ୍ରୀ ମୋଦିଙ୍କୁ ନାମ୍ବିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ଭାବେ ଅନ୍ଲାଇନ୍ ଜୁଆ ଖେଳ ବେଟିଂ ଆପ୍କୁ ପ୍ରୋହାହିତ କରିବା ଅଭିଯୋଗରେ 29 ଜଣ ଅଭିନେତା ଏବଂ ୟୁଟ୍ୟୁବରଙ୍କ ବିରୋଧରେ ଅର୍ଥ ଠକେଇ ମାମଲା ରୁଜୁ କରିଛି। ଚଳଚ୍ଚିତ୍ର ଅଭିନେତା ବିଜୟ ଦେବରକୋଣ୍ଡା, ରାଣା ଦଗ୍ଗୁବତୀ, ପ୍ରକାଶ ରାଜ, ନିଧି ଅଗ୍ରୱାଲ ଏବଂ ପ୍ରଣୀତା ସୁବାସଙ୍କ ବିରୋଧରେ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ 5ଟି ଏତଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିବିଶେଷମାନେ ଜଙ୍ଗଲି ରମି, A23, ଜିତ୍ ୱିନ୍, ପରିମାଚ ଏବଂ ଲୋଟସ 365 ଭଳି ବେଟିଂ ଆପ୍କୁ ପ୍ରୋହାହିତ କରିବା ଏବଂ ବେଆଇନ ଆୟ କରିବା ଭଳି ଇଡି ଅଭିଯୋଗ କରିଛି। ଝାଡ଼ଖଣ୍ଡର ରାଞ୍ଚିରେ ଆଜି 27ତମ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକର ଲକ୍ଷ୍ୟ ହେଉଛି ଦେଶର ପୂର୍ବଭାଗ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିକାଶମୂଳକ ପଦକ୍ଷେପଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ମନ୍ତ୍ରୀ ବିଜୟ ଚୌଧୁରୀ ବୈଠକରେ ଯୋଗ ଦେଇଛନ୍ତି। ବୈଠକ ଆରମ୍ଭରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଅନ୍ୟମାନଙ୍କୁ ସ୍ୱାଗତ କରିଥିଲେ। କରିଥିଲେ। ଏହି ରୁଦ୍ଧଦ୍ୱାର ବୈଠକରେ ପୂର୍ବାଞ୍ଚଳ ରାଜ୍ୟ ଝାଡ଼ଖଣ୍ଡ, ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗର 70 ଜଣ ପ୍ରତିନିଧି ଯୋଗ ଦେଉଛନ୍ତି। ବୈଠକରେ ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିଚାରାଧୀନ ଆନ୍ତଃରାଜ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ନିଆଯାଇଥିବା ବିଭିନ୍ନ ନିଷ୍ପଭିର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ଏହି ବୈଠକ ପାଇଁ 20ଟିରୁ ଅଧିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀଗୁଡ଼ିକ ଦ୍ୱାରା ଋଣ ଆଦାୟ ପ୍ରକ୍ରିୟା ନିରପେକ୍ଷ, ସହନଶୀଳ ଏବଂ ସମ୍ମାନଜନକ ଭାବରେ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀଗୁଡ଼ିକର ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି, ଋଣ ଆଦାୟ କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ଜାରି ନିୟମର ଅନୁପାଳନ ସୁନିଶ୍ଚିତ କରାଯିବା ଉଚିତ। ସେ କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତି ଆଳରେ ଆର୍ଥିକ ଶୋଷଣକୁ ଗ୍ରହଣ କରାଯାଇପାରିବ ନାହିଁ। ଋଣ ପ୍ରଦାନ କ୍ଷେତ୍ରରେ ଗ୍ରାହକମାନଙ୍କର ପ୍ରକୃତ ଆବଶ୍ୟକତା ଏବଂ ପରିଶୋଧ କ୍ଷମତାକୁ ବିଚାରକୁ ନିଆଯିବା ଆବଶ୍ୟକ। ସେ କହିଛନ୍ତି, ଋଣକୁ ବ୍ୟକ୍ତିବିଶେଷଙ୍କ ଉପରେ ଜୋର ଜବରଦସ୍ତି ଲଦି ଦିଆଯିବା ଉଚିତ ନୁହେଁ ଏବଂ ସୁଧହାର ମଧ୍ୟ ଯୁକ୍ତିଯୁକ୍ତ ହେବା ଆବଶ୍ୟକ। ଶ୍ରୀମତୀ ସୀତାରମଣ କହିଛନ୍ତି, ଗ୍ରାହକ ସୁରକ୍ଷାକୁ ସବୁ ସମୟରେ ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥାନଗୁଡ଼ିକ ଅଗ୍ରାଧିକାର ଦେବା ଆବଶ୍ୟକ। ଜାମ୍ମୁର ଭଗବତୀନଗର ମୂଳ ଶିବିରରୁ ଆଜି ସକାଳେ 7,300ରୁ ଅଧିକ ତୀର୍ଥଯାତ୍ରୀ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରିବା ଲାଗି କାଶ୍ମୀର ଯାଉଛନ୍ତି। ତୀର୍ଥଯାତ୍ରୀମାନଙ୍କୁ 284 ଗାଡ଼ିରେ ମୂଳ ଶିବିରରୁ ନିଆଯାଉଛି। ସୂଚନା ମୁତାବକ ଦକ୍ଷିଣ କାଶ୍ମୀର ହିମାଳୟରେ ଗତକାଲି 17,000 ତୀର୍ଥଯାତ୍ରୀ ଅମରନାଥ ଗୁମ୍ଫା ଦର୍ଶନ କରିଛନ୍ତି। ଚଳିତ ବର୍ଷ ଆଜି ସୁଦ୍ଧା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ କରିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା 1,28,000 ପହଞ୍ଚିଛି। ଗୁଜରାଟର ଭଦୋଦରା ଜିଲ୍ଲାରେ ନଦୀ ଉପରେ ଏକ ପୋଲ ଭୁଶୁଡ଼ି ପଡ଼ିବା ଘଟଣାରେ ଆଉ 3 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଫଳରେ ମୃତକଙ୍କ ସଂଖ୍ୟା 12 ବୃଦ୍ଧି ପାଇଛି। ଗତକାଲି ପାଦ୍ରା ସହର ନିକଟବର୍ତ୍ତୀ ଗମ୍ଭୀରା ଗ୍ରାମ ନିକଟରେ ମହିସାଗର ନଦୀ ଉପରେ ଥିବା 40 ବର୍ଷ ପୁରୁଣା ପୋଲର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିବା ପରେ ଅନେକଗୁଡ଼ିଏ ଗାଡ଼ି ପାଣି ମଧ୍ୟକୁ ଖସିପଡ଼ିଥିଲା। ଗତକାଲି ଉଦ୍ଧାର କାର୍ଯ୍ୟ ସମୟରେ 9 ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାର ତଦନ୍ତ ଲାଗି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକ ବିଧାୟକ ଏସ୍ଏନ୍ ସୁବାରେଡ୍ଡି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଅଘୋଷିତ ବିଦେଶୀ ସମ୍ପତ୍ତି ସମ୍ପର୍କରେ ଅଭିଯୋଗ ମିଳିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ବେଙ୍ଗାଲୁରୁର 5 ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ କରିଛି। ଶ୍ରୀ ସୁଭାଷ ରେଡ୍ଡିଙ୍କ ବାସସ୍ଥାନ ଏବଂ ବ୍ୟବସାୟିକ ସଂସ୍ଥା ତଥା ତାଙ୍କ ସହଯୋଗୀମାନଙ୍କ ବାସଗୃହ ଓ ସଂସ୍ଥାଗୁଡ଼ିକ ଉପରେ ଇଡି ପକ୍ଷରୁ ଚଢ଼ାଉ କରାଯାଉଛି। ବିଦେଶରେ ବିଭିନ୍ନ ଆକାଉଣ୍ଟରେ ଅର୍ଥ ରଖିବା, ଯାନବାହନରେ ନିବେଶ କରିବା ଏବଂ ମାଲେସିଆ, ହଂକଂ ଓ ଜର୍ମାନ ସମେତ ଅନେକ ଦେଶରେ ଅସ୍ଥାବର ସମ୍ପତ୍ତି ରହିଥିବା ଅଭିଯୋଗ ହୋଇଛି। ଆମେରିକାର ଟେକ୍ସାସରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 120 ବୃଦ୍ଧି ପାଇଛି। କେବଳ କେର୍ କାଉଣ୍ଟି ଅଞ୍ଚଳରେ 150ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଟେକ୍ସାସରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ନାସା ପକ୍ଷରୁ 2 ବିମାନ ନିୟୋଜିତ କରାଯାଇଛି। ଅନ୍ୟପକ୍ଷରେ ନ୍ୟୁ ମେକ୍ସିକୋରେ ପ୍ରବଳ ବର୍ଷା ଯୋଗୁଁ ଅଚାନକ ବନ୍ୟା ହେବାରୁ 3 ମୃତ୍ୟୁ ହୋଇଥିବା କୁହାଯାଇଛି। ଏହି ବର୍ଷା ଯୋଗୁଁ ହଠାତ୍ 20 ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା, ଫଳରେ କେତେକ ବାସଗୃହ ମଧ୍ୟ ଭାସିଯାଇଥିବା ଜଣାପଡ଼ିଛି। ବ୍ରାଜିଲରେ ତିଆରି ସାମଗ୍ରୀ ଉପରେ 50% ଶୁଳ୍କ ଲାଗୁ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲ୍ଭା ଯେକୌଣସି ପ୍ରକାରର ବିଦେଶୀ ନିୟନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନୂଆ ଶୁଳ୍କ ଲାଗୁ ସମ୍ପର୍କିତ ପତ୍ରରେ ଡୋନାଲ୍ଡ ଟ୍ରମ୍ପ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ 2022 ନିର୍ବାଚନରେ ତାଙ୍କ ଭୂମିକାକୁ ନେଇ ଆଲୋଚନା କରିଛନ୍ତି। ବ୍ରାଜିଲର ସାର୍ବଭୌମତ୍ୱକୁ ଗୁରୁତ୍ୱ ଦେଇ ଏବେର ରାଷ୍ଟ୍ରପତି ଲୁଲା ଦା ସିଲ୍ଭା କହିଛନ୍ତି, ବିଦ୍ରୋହରେ ସମ୍ପୃକ୍ତ କୌଣସି ଲୋକଙ୍କ ବିରୁଦ୍ଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ରାଜିଲର ଅଧିକାର ଏବଂ ଏଥିରେ କୌଣସି ବାହ୍ୟ ହସ୍ତକ୍ଷେପକୁ ଅନୁମତି ଦିଆଯିବ ନାହିଁ। 5 ମ୍ୟାଚ୍ ବିଶିଷ୍ଟ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟରେ ଆଜି ଭାରତ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ସମୟ ଅପରାହ୍ନ 3:30 ଲର୍ଡ୍ସଠାରେ ମ୍ୟାଚ୍ ଖେଳାଯିବ। ବର୍ମିଂହାମ୍ ମ୍ୟାଚ୍ରେ ବିଶ୍ରାମ ନେବା ପରେ ଯଶପ୍ରୀତ ବୁମ୍ରା ଆଜିର ମ୍ୟାଚ୍ରେ ସାମିଲ ହେବେ। ଏହି 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ 1-1 ସମାନ ସ୍ଥିତିରେ ରହିଛି। 5 ରାଷ୍ଟ୍ର ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ମୋଦି। ଝାଡ଼ଖଣ୍ଡ ରାଞ୍ଚିରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା 27ତମ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକ। ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଋଣ ଆଦାୟ କ୍ଷେତ୍ରରେ ନିରପେକ୍ଷ ଓ ସହନଶୀଳ ହେବାକୁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଗୁଜରାଟ ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 12 ବୃଦ୍ଧି ଏବଂ ଲର୍ଡ୍ସରେ ଆଉ କିଛି ସମୟ ପରେ ଆରମ୍ଭ ହେବ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।